ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଲୋକସଭା ନିର୍ବାଚନର ଶେଷ ପାଞ୍ଚଟି ପର୍ଯ୍ୟାୟ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ପାଞ୍ଚଟି ର୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ। ଓଡ଼ିଶାର ସାଲେପୁରରେ ନିର୍ବାଚନ ପ୍ରଚାରରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି। ଆଜି ସନ୍ଧ୍ୟାରେ ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଚୀନ୍ର ଗୁଆଙ୍ଗଝୋରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପ୍ରଭାବରେ ପାଞ୍ଚ ଜଣଙ୍କ ମୃତ୍ୟୁ ଓ ଅନେକ ଆହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟାନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ଲୋକସଭା ନିର୍ବାଚନର ଶେଷ ପାଞ୍ଚଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଜୋରସୋରରେ ଜାରି ରହିଛି। ତୃତୀୟ ପର୍ଯ୍ୟାୟରେ 12 ରାଜ୍ୟର 94 ଆସନ ପାଇଁ ଆସନ୍ତା ମେ 7 ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ 1351 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏବଂ ଆସନ୍ତାକାଲି କର୍ଣ୍ଣାଟକରେ ପାଞ୍ଚଟି ର୍ୟାଲିକୁ ସମ୍ବୋଧିତ କରିବେ। ଆସନ୍ତା ମେ 7 ତାରିଖରେ ହେବାକୁ ଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଶ୍ରୀ ମୋଦି ପ୍ରଚାର କରିବେ। ଆଜି ସକାଳେ ପ୍ରଧାନମନ୍ତ୍ରୀ ବେଲଗାଭିରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହାପରେ ସେ ଉତ୍ତର କନ୍ନଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିର୍ସିରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଦାଭାଙ୍ଗେରେ ପହଞ୍ଚ ଅପରାହ୍ନ ଏବଂ ସନ୍ଧ୍ୟାରେ ପ୍ରଚାର କରିବେ ଏବଂ ଶେଷରେ ବେଲାରିରୁ ଦିନର ଅନ୍ତିମ ର୍ୟାଲିକୁ ସମ୍ବୋଧିତ କରିବେ। ଆସନ୍ତାକାଲି ଶ୍ରୀ ମୋଦି ବିଜେପି ପ୍ରାର୍ଥୀଙ୍କ ପାଇଁ ବାଗଲକୋଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆସାମରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତୃତୀୟ ପର୍ଯ୍ୟାୟରେ ଗୌହାଟୀ, ବାରପେଟା, କୋକ୍ରାଝର ଓ ଧୁବ୍ରୀ ନିର୍ବାଚନ ମଣ୍ଡଳୀରେ 47 ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ନିର୍ଦ୍ଧାରଣ ହେବ। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ୱଶର୍ମା, ଏଆଇୟୁଡିଏଫ୍ ମୁଖ୍ୟ ବଦରୁଦ୍ଦିନ ଅଜମଲ, ପ୍ରଦେଶ କଂଗ୍ରେସ ସଭାପତି ଭୂପେନ କୁମାର ବୋରା, ଆସାମ ଗଣପରିଷଦ ସଭାପତି ଅତୁଲ ବୋରା ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ମୁଖ୍ୟ ହାଗ୍ରାମା ମହିଲାରୀ ପ୍ରମୁଖ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ର୍ୟାଲି ମାଧ୍ୟମରେ ପ୍ରଚାର କରୁଛନ୍ତି। ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ମଧ୍ୟ ଗୌହାଟୀରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ବିଜେପି ଓ କଂଗ୍ରେସ ସମ୍ମାନଜନକ ଗୌହାଟୀ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଛନ୍ତି। ବିଜେପି ବର୍ତ୍ତମାନର ସାଂସଦ ରାଣୀ ଓଜାଙ୍କ ସ୍ଥାନରେ ବିଜୁଳି କଲିତା ମେଢ଼ିଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଜେପି ନେତ୍ରୀ ମୀରା ବୋରଠାକୁର ଗୋସ୍ୱାମୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ସାଲେପୁରଠାରେ ଏକ ନିର୍ବାଚନ ର୍ୟାଲିରେ ଯୋଗଦେଇ ଦଳ ପକ୍ଷରୁ ପ୍ରଚାର କରିଛନ୍ତି। ନିଶ୍ଚିନ୍ତ କୋଇଲି ବ୍ଲକର କୁଳିଆପଡ଼ିଆଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଶ୍ରୀ ଗାନ୍ଧି ତାଙ୍କ ସରକାର ଯୁବବର୍ଗଙ୍କୁ ଚାକିରି ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପ୍ରାର୍ଥୀଙ୍କ ନିମନ୍ତେ ଏକ ନିର୍ବାଚନୀ ସଭାରେ ଯୋଗଦେବେ। ଏହାଛଡ଼ା ବ୍ରହ୍ମପୁରର ଆମ୍ବପୁଆଠାରେ ଶ୍ରୀ ନଡ୍ଡା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ସହିତ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି। ବିଶେଷକରି ମୁମ୍ବାଇରେ ବସ୍ତି ବାସିନ୍ଦାଙ୍କ ନିମନ୍ତେ ଥଇଥାନ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଗତକାଲି ଶ୍ରୀ ଗୋୟଲ ମୁମ୍ବାଇର ଦହିସରଠାରେ ନିର୍ବାଚନ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂ ଲଭ୍ଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଲେଖିଥିବା ଚିଠିରେ ଶ୍ରୀ ଲଭ୍ଲି କହିଛନ୍ତି, ଦିଲ୍ଲୀ କଂଗ୍ରେସ କମିଟି ଆମ୍ ଆଦମୀ ପାର୍ଟି ସହ ମେଣ୍ଟକୁ ବିରୋଧ କରୁଛି, ଯାହା କେବଳ କଂଗ୍ରେସ ପାର୍ଟି ବିରୋଧରେ ମିଥ୍ୟା ଏବଂ ଦୁର୍ନୀତି ଅଭିଯୋଗ ଆଣି ଗଠିତ ହୋଇଥିଲା। ଏହା ସତ୍ତ୍ୱେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ କରିବାକୁ କଂଗ୍ରେସ ନିଷ୍ପଭି ନେଇଛି। ଶ୍ରୀ ଲଭ୍ଲି କହିଛନ୍ତି ଯେ ଦିଲ୍ଲୀ କଂଗ୍ରେସର ଦଳୀୟ କର୍ମୀମାନେ ଆପ୍ର ମିଥ୍ୟା ପ୍ରଚାରରେ ଅସନ୍ତୁଷ୍ଟ ଅଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ୍ଙ୍କ ସରକାର ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ତୁଳନାରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଶାସନ ସମୟରେ ସାର୍ବଜନୀନ ଭିଭିଭୂମି କାର୍ଯ୍ୟଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସନ୍ଦେଶଖାଲି ପରିସ୍ଥିତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏକ ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ଶ୍ରୀ ନଡ୍ଡା କହିଛନ୍ତି, ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଅସାମାଜିକ କାର୍ଯ୍ୟକଳାପ ଜାରି ରହିଥିବାରୁ ତାହା ମହିଳାମାନଙ୍କ ପାଇଁ ବିପଦର କାରଣ ପାଲଟିଛି। ତଦନ୍ତକାରୀ ଏଜେନ୍ସି ଉପରେ ହୋଇଥିବା ଆକ୍ରମଣ ମାଧ୍ୟମରେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ ନଡ୍ଡାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ଟିଏମ୍ସି ନେତ୍ରୀ ସାଗରିକା ଘୋଷ କହିଛନ୍ତି, ସନ୍ଦେଶଖାଲି ଘଟଣାର ସମସ୍ତ ଅଭିଯୁକ୍ତ ଜେଲ୍ରେ ଅଛନ୍ତି। ଅନ୍ୟପକ୍ଷରେ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ନିଜ ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ସେ ବିଜେପିକୁ ପାଲଟା ପ୍ରଶ୍ନ କରିଛନ୍ତି। ଚୀନ୍ର ଗୁଆଙ୍ଗଝୋରେ ଗତକାଲି ଏକ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପ୍ରଭାବରେ ଅତିକମ୍ରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଚୀନ୍ର ଦକ୍ଷିଣ ଭାଗରେ ଅନେକ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ 141ଟି କାରଖାନା କ୍ଷତିଗ୍ରସ୍ତ ହୋଇଛି। ଚୀନ୍ ପାଣିପାଗ ବିଭାଗ ଚଳିତ ମାସ ଶେଷ ପର୍ଯ୍ୟନ୍ତ ପ୍ରବଳ ଝଡ଼ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ଇରାନ୍ କହିଛି, ଦୁଇ ସପ୍ତାହ ତଳେ ନିଜ ସାମୁଦ୍ରିକ ଅଞ୍ଚଳରେ ଇରାନ୍ ସେନା ଦ୍ୱାରା ଜବତ ହୋଇଥିବା ଏକ ପର୍ତ୍ତୁଗୀଜ୍ ପତାକା ବିଶିଷ୍ଟ ଜାହାଜର ଭାରତୀୟ କର୍ମଚାରୀଙ୍କୁ ମୁକ୍ତି ଦେବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି। ଇରାନ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଜାହାଜର କର୍ମଚାରୀଙ୍କୁ ମୁକ୍ତ କରିବାକୁ ସେମାନେ ଏକ ମାନବୀୟ ପ୍ରସଙ୍ଗ ଭାବରେ ବିଚାର କରୁଛନ୍ତି। ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଅବଶିଷ୍ଟ 16 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ଫେରାଇ ଆଣିବାରେ କିଛି ବୈଷୟିକ ତ୍ରଟି ରହିଛି। ଭାରତୀୟ ଅଧିକାରୀମାନେ କ୍ରୁମ୍ୟାନ୍ଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ କ୍ରମାଗତ ଆକ୍ରମଣ ପରେ ଇରାନ୍ର ପାରାମିଲିଟାରୀ ରିଭଲ୍ୟୁସନାରୀ ଗାର୍ଡ ଚଳିତ ମାସ ପ୍ରାରମ୍ଭରେ ଇସ୍ରାଏଲ୍ ସହ ଜଡ଼ିତ ପର୍ତ୍ତୁଗୀଜ୍ ପତାକା ବିଶିଷ୍ଟ ଏକ କଣ୍ଟେନର ଜାହାଜକୁ ଜବତ କରିଥିଲା। ଦେଶର ନଦୀଗୁଡ଼ିକ ଦ୍ରତଗତିରେ ଶୁଖିବାରେ ଲାଗିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟରୁ ଜଣାଯାଇଛି। ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଠିକ୍ ପରିମାଣର ବର୍ଷା ହେଉନଥିବାରୁ ସ୍ଥିତି ଅଧିକ ଗୁରୁତର ହୋଇଯାଇଛି। ଏପରିକି ହିମାଳୟରୁ ବାହାରିଥିବା ଗଙ୍ଗା ଯମୁନା ଭଳି ନଦୀ ଅବବାହିକା ଅଞ୍ଚଳରେ ମଧ୍ୟ ମରୁଡ଼ି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗଙ୍ଗାନଦୀ ପ୍ରବାହିତ ହେଉଥିବା 11 ରାଜ୍ୟର ପ୍ରାୟ 2,86,000 ଗ୍ରାମରେ ଜଳ ଉପଲବ୍ଧତା ହ୍ରାସ ପାଉଛି। ଏଥିଲାଗି ପ୍ରକୃତି ଜଳବାୟୁ ପରିବର୍ତ୍ତନ ସହିତ ଅନେକଗୁଡ଼ିଏ ମନୁଷ୍ୟକୃତ କାରଣ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଧୀରଜ ବୋମା ଦେବ୍ରା, ତରୁଣଦୀପ ରାୟ ଏବଂ ପ୍ରବୀଣ ଯାଦବ ସାଂଘାଇଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍ର ରିକର୍ଭ ପୁରୁଷ ଦଳଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ବିଶ୍ୱକପ୍ ଫାଇନାଲ୍ ତୀରନ୍ଦାଜୀ ପ୍ରତିଯୋଗିତାରେ ଏହା ହେଉଛି ଭାରତୀୟ ପୁରୁଷ ରିକର୍ଭ ଦଳର ପ୍ରଥମ ବିଜୟ। ଏହି ବିଜୟ ଫଳରେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଭାରତର ସମ୍ଭାବନା ବୃଦ୍ଧି ପାଇଛି। ଭାରତ ଏପର୍ଯ୍ୟନ୍ତ 5 ସ୍ୱର୍ଣ୍ଣ, 2 ରୌପ୍ୟ ଓ 2 କାଂସ୍ୟ ପଦକ ଜିତିଥିବା ବେଳେ ବିଶ୍ୱର ପୂର୍ବତନ 1 ଖେଳାଳି ଦୀପିକା କୁମାରୀ ମହିଳା ରିକର୍ଭ ବ୍ୟକ୍ତିଗତ ସେମିଫାଇନାଲ୍ ଖେଳିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ସମୟରେ ଅହମ୍ମଦାବାଦଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ଚେନ୍ନାଇଠାରେ ସନ୍ଧ୍ୟା 7:30 ବେଳେ ଚେନ୍ନାଇ ସୁପର କିଙ୍ଗ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ଆଇପିଏଲ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଥିଲେ। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଆଇପିଏଲ୍ର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ 258 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ 9 ୱିକେଟ୍ ହରାଇ 247 ରନ୍ କରିଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭା ନିର୍ବାଚନର ଶେଷ 5 ପର୍ଯ୍ୟାୟ ପାଇଁ ଜୋର୍ ଧରିଛି ପ୍ରଚାର ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ 5 ର୍ୟାଲିକୁ ସମ୍ବୋଧିତ କରିଛନ୍ତି। ଓଡ଼ିଶାର ସାଲେପୁରରେ ନିର୍ବାଚନ ପ୍ରଚାରରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି। ଆଜି ସନ୍ଧ୍ୟାରେ ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଚୀନ୍ର ଗୁଆଙ୍ଗଝୋରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପ୍ରଭାବରେ 5 ଜଣଙ୍କ ମୃତ୍ୟୁ ଓ ଅନେକ ଆହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।